आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ବିମ୍ଷ୍ଟେକ୍ ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତା ତିନି ତାରିଖରୁ ବ୍ୟାଙ୍କକ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ସମାଜବାଦୀ ପାର୍ଟି ସାଂସଦଙ୍କ ମନ୍ତବ୍ୟ ନେଇ ହୋହାଲ୍ଲା ଜାରି ରହିବାରୁ ରାଜ୍ୟସଭା ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ। ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ଆଚରଣକୁ ଅନୁଧ୍ୟାନ କରାଯିବା ସହ ଆନ୍ତର୍ଜାତିକ ସ୍ତରରେ ଏହାକୁ ଭାରତ ଉପସ୍ଥାପନ କରିବ କହିଲେ ବୈଦେଶିକ ମନ୍ତ୍ରୀ। ମ୍ୟାମାରରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ, ତୀବ୍ରତା 7.7 ରେକର୍ଡ। ଏବଂ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଏପ୍ରିଲ୍ ପହିଲାରୁ ଆରମ୍ଭ ହେବ ଆବେଦନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷଷ୍ଠ ବିମ୍ଷ୍ଟେକ୍ ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତା ମାସ 3 ତାରିଖରୁ ବ୍ୟାଙ୍କକ୍କୁ ଦୁଇଦିନିଆ ଗସ୍ତରେ ଯିବେ। ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପାଇ ଟୋଙ୍ଗ୍ ଟମ୍ ସିନାୱାଟଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତ କରୁଛନ୍ତି। ଥାଇଲାଣ୍ଡକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଏହା ହେବ ତୃତୀୟ ଗସ୍ତ। ଏହି ଗସ୍ତ କାଳରେ ସେ ବିମ୍ଷ୍ଟେକ୍ ନେତାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଥାଇଲାଣ୍ଡ ଗସ୍ତ ସାରି ଶ୍ରୀ ମୋଦି ଶ୍ରୀଲଙ୍କା ଯିବେ। ଶ୍ରୀଲଙ୍କାର ରାଷ୍ଟ୍ରପତି ଅନୁରା କୁମାର ଦିଶା ନାୟକଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ଗସ୍ତ କରୁଛନ୍ତି। ପୂର୍ବରୁ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ହୋଇଥିବା ବିଭିନ୍ନ ସମନ୍ୱୟ ବୁଝାମଣା ପ୍ରସଙ୍ଗ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ମଧ୍ୟ ବରିଷ୍ଠ ପ୍ରତିନିଧି ଏବଂ ରାଜନୈତିକ ନେତାମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ଶ୍ରୀ ମୋଦି ଭାରତ ସହଯୋଗରେ ଅନୁରାଧାପୁରାଠାରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଲାଗି ସେଠାକୁ ଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 30 ତାରିଖରେ ମହାରାଷ୍ଟ୍ର ଏବଂ ଛତିଶଗଡ଼ ଗସ୍ତ କରିବେ। ମହାରାଷ୍ଟ୍ର ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନାଗପୁର ଯାଇ ସ୍କୃତି ମନ୍ଦିର ଦର୍ଶନ କରିବେ। ଏହାପରେ ସେ ଦୀକ୍ଷାଭୂମି ଯିବେ। ପରେ ନାଗପୁରଠାରେ ମାଧବ ନେତ୍ରାଳୟ ପ୍ରିମିୟମ୍ ସେଣ୍ଟରର ଶିଳାନ୍ୟାସ କରିବେ ଏବଂ ସେଠାରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ। ଶ୍ରୀ ମୋଦି ମଧ୍ୟ ଏକ ଟେଷ୍ଟିଂ ରେଞ୍ଜର ଉଦ୍ଘାଟନ କରିବେ ଏବଂ ସୋଲାର ଡିଫେନ୍ସ ଏବଂ ଏରୋସ୍ପେସ୍ ଲିମିଟେଡ୍ର ରନ୍ୱେ ସୁବିଧାର ଶୁଭ ଉଦ୍ଘାଟନ କରିବେ। ମହାରାଷ୍ଟ୍ର ଗସ୍ତ ସାରି ପ୍ରଧାନମନ୍ତ୍ରୀ ଛତିଶଗଡ଼ର ବିଳାସପୁର ଯିବେ ଏବଂ ସେଠାରେ 33,000ରୁ ଉର୍ଦ୍ଧ୍ୱ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ପ୍ରଧାନମନ୍ତ୍ରୀ ସେଠାରେ ସାଧାରଣ ଜନତାଙ୍କୁ ମଧ୍ୟ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ରାଜ୍ୟସଭାରେ ହୋହାଲ୍ଲା ଜାରି ରହିବାରୁ ଗୃହକୁ ଆଜି ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ସମାଜବାଦୀ ପାର୍ଟି ସାଂସଦ ରାମଜୀ ଲାଲ ସୁମନ ଷୋଡ଼ଶ ଶତାବ୍ଦୀର ରାଜପୁତ ଶାସକ ରାଣା ସାଙ୍ଗାଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ନେଇ ହୋହାଲ୍ଲା ଜାରି ରହିଥିଲା। ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସଦସ୍ୟମାନେ ଏହି ପ୍ରସଙ୍ଗ ଉତ୍ଥାପନ କରି ସାଂସଦ ସୁମନଙ୍କୁ ତାଙ୍କର ମତାମତ ପାଇଁ କ୍ଷମା ମାଗିବା ଲାଗି ଦାବି କରିଥିଲେ। ଅଧ୍ୟକ୍ଷ ଜଗଦୀପ ଧନକଡ଼ କହିଛନ୍ତି କୌଣସି ଜାତୀୟ ନେତାଙ୍କ ବିରୁଦ୍ଧରେ ଅପମାନସୂଚକ ମନ୍ତବ୍ୟ ଶୋଭନୀୟ ନୁହେଁ। ସଦସ୍ୟମାନେ ଏପରି ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କୌଣସି ମନ୍ତବ୍ୟ ଦେବା ସମୟରେ ସଚେତନତା ଅବଲମ୍ଭନ କରିବା ଉଚିତ। କୌଣସି ମନ୍ତବ୍ୟ ସାଧାରଣ ଜନତାଙ୍କ ମନୋଭାବକୁ କ୍ଷତି ପହଞ୍ଚାଇବା ଭଳି ହେବା ଉଚିତ ନୁହେଁ ବୋଲି ଶ୍ରୀ ଧନକଡ଼ କହିଛନ୍ତି। ସେହିପରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଗୃହର ଅଧ୍ୟକ୍ଷ ଯାହା କହିଛନ୍ତି ତାହାକୁ ସମସ୍ତ ସଦସ୍ୟ ଅନୁସରଣ କରିବା ଉଚିତ। କୌଣସି ଜାତୀୟ ନେତାଙ୍କୁ ଅପମାନ ଦେବା ଆଦୌ ଉଚିତ ନୁହେଁ। ସେ କହିଛନ୍ତି ସମାଜବାଦୀ ପାର୍ଟି ନେତା ଦେଇଥିବା ମନ୍ତବ୍ୟକୁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ନେତାମାନେ ନିନ୍ଦା କରିବା ଉଚିତ। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ମଧ୍ୟ ସମାଜବାଦୀ ପାର୍ଟି ନେତାଙ୍କ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି ଦେଶ ପାଇଁ ସଂଗ୍ରାମ କରିଥିବା ପ୍ରତ୍ୟେକଙ୍କୁ ସମ୍ମାନ ଦେବା ଉଚିତ। ଏ ପ୍ରସଙ୍ଗ ନେଇ ହୋହାଲ୍ଲା ଜାରି ରହିବାରୁ ଅଧ୍ୟକ୍ଷ ଦିନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି କହିଛନ୍ତି ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ଆଚରଣକୁ ଭାରତ ଅନୁଧ୍ୟାନ କରିବା ସହ ଏହାକୁ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଉପସ୍ଥାପନ କରିବ। ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ଜାତିସଂଘର ମାନବିକ ଅଧିକାର ପରିଷଦରେ ଥିବା ଭାରତୀୟ ପ୍ରତିନିଧିମାନେ ନିକଟରେ ପାକିସ୍ତାନର ମାନବିକ ଅଧିକାର ଉଲ୍ଲଙ୍ଘନର ସ୍ୱର ଉତ୍ତୋଳନ କରିଥିଲେ। ସେ କହିଛନ୍ତି ଜାତିସଂଘ ସାଧାରଣ ପରିଷଦରେ ଭାରତୀୟ ରାଷ୍ଟ୍ରଦୂତ ମଧ୍ୟ ସମ୍ପ୍ରତି ପାକିସ୍ତାନର କଠୋର ମନୋଭାବ ସମ୍ପର୍କରେ ନିଜର ମତ ପ୍ରକାଶ କରିଥିଲେ। ମନ୍ତ୍ରୀ ଶ୍ରୀ ଜୟଶଙ୍କର ଗୃହରେ ସୂଚନା ଦେଇ କହିଛନ୍ତି ଚଳିତ ବର୍ଷ ଫେବୃୟାରୀରେ ପାକିସ୍ତାନରେ ହିନ୍ଦୁ ସମ୍ପ୍ରଦାୟ ବିରୋଧୀ 10 ଆକ୍ରମଣ ମାମଲା ସାମ୍ନାକୁ ଆସିଛି। ସେହିପରି 7 ଅପହରଣ ଏବଂ ବଳପୂର୍ବକ ଧର୍ମ ପରିବର୍ତ୍ତନ ମାମଲା ରହିଛି। ହୋଲି ପାଳନ କରୁଥିବା ଛାତ୍ରଙ୍କ ଉପରେ ପୁଲିସ୍ର କାର୍ଯ୍ୟାନୁଷ୍ଠାନ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି। ସେହିପରି ପାକିସ୍ତାନରେ ଶିଖ୍ ସମ୍ପ୍ରଦାୟ ବିରୁଦ୍ଧରେ ତିନୋଟି ଘଟଣା ଘଟିଥିବା ସେ ଉଲ୍ଲେଖ କରିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ଭାରତ ଏହି ସମସ୍ତ ଘଟଣାକୁ ଆନ୍ତର୍ଜାତିକ ସ୍ତରରେ ଉପସ୍ଥାପନ କରିବ। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଭାରତ ମଧ୍ୟ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ଆଚରଣ ପ୍ରତି ତୀକ୍ଷ୍ଣ ନଜର ରଖିଛି। 2024 ମସିହାରେ ସଂଖ୍ୟାଲଘୁଙ୍କ ପ୍ରତି ହୋଇଥିବା 400ଟି ଘଟଣା ଏବଂ 2025 ମସିହାରେ 72ଟି ଘଟଣା ଘଟିଥିବା ସେ କହିଛନ୍ତି। ଏ ସମ୍ପର୍କରେ ବାଂଲାଦେଶ ପ୍ରତିପକ୍ଷଙ୍କ ସହ ସେ ଆଲୋଚନା କରିଛନ୍ତି ବୋଲି ଶ୍ରୀ ଜୟଶଙ୍କର କହିଛନ୍ତି। ମ୍ୟାମାରରେ ଆଜି ଏକ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 7.7 ରେକର୍ଡ କରାଯାଇଛି। ଏହି ଭୂମିକମ୍ପରେ ମ୍ୟାମାରର ଇରାୱାଡି ନଦୀ ଉପରେ ନିର୍ମିତ ଆଭା ବ୍ରିଜ୍ ଭାଙ୍ଗି ନଷ୍ଟ ହୋଇଯାଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ସାଗାଇ ରହିଥିଲା। ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍ଠାରୁ 900 କିଲୋମିଟର ଦୂରରେ ଭୂମିକମ୍ପର ତୀବ୍ରତା ଅନୁଭୂତ ହୋଇଥିଲା। ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ଚାଲିଆସିଥିଲେ। ନଦୀ ଓ ସମୁଦ୍ରର ଜଳରାଶି ଉପରକୁ ଉଠିଯାଇଥିଲା। ବଡ଼ ବଡ଼ କୋଠାଗୁଡ଼ିକୁ ତୁରନ୍ତ ଖାଲି କରାଯାଇଥିଲା। ଭୂକମ୍ପ କ୍ଷୟକ୍ଷତି ସମ୍ପର୍କରେ ସଠିକ୍ ରିପୋର୍ଟ ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ। ଜାମ୍ମୁ କାଶ୍ମୀରର କାଠୁଆ ଜିଲ୍ଲା ଅନ୍ତର୍ଗତ ଉପାନ୍ତ ଜଙ୍ଗଲ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ଆଜି ପୁଣି ସନ୍ତାସବାଦୀ ନିରୋଧୀ କାର୍ଯ୍ୟକୁ ତ୍ୱରାନ୍ୱିତ କରିଛନ୍ତି। ସେହି ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ସନ୍ତାସବାଦୀମାନଙ୍କ ମଧ୍ୟରେ ସଂଘର୍ଷରେ 3 ଜଣ ସନ୍ତାସବାଦୀ ଏବଂ 3 ଜଣ ପୁଲିସ୍ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଗତକାଲି ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳିଚାଳନାରେ ଜଣେ ସୁରକ୍ଷା ଅଧିକାରୀଙ୍କ ସମେତ ଅନ୍ୟ 7 ଜଣ ସୁରକ୍ଷା କର୍ମଚାରୀ ଆହତ ହୋଇଥିଲେ। ସୁରକ୍ଷା ବାହିନୀ ପକ୍ଷରୁ ସେହି ଅଞ୍ଚଳକୁ ଘେରାଉ କରି ଖାନତଲାସ ଜାରି ରହିଛି। ସନ୍ତାସବାଦୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଉନଥିବାରୁ ସେହି ଅଞ୍ଚଳରେ ଥିବା ସମସ୍ତ ସନ୍ତାସବାଦୀଙ୍କର ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଡ୍ରୋନ୍ ମାଧ୍ୟମରେ ସନ୍ତାସବାଦୀଙ୍କର 3ଟି ମୃତଦେହ ଠାବ କରାଯାଇଛି। ରାଜବାଗର ଘାଟି ଜୁଥାନା ଅଞ୍ଚଳର ଜାଖୁଲେ ଗ୍ରାମ ନିକଟରେ ତଲାସୀ ଅଭିଯାନ ଗତକାଲିଠାରୁ ଜୋରଦାର କରାଯାଇଛି। ପାକିସ୍ତାନ ଭିତ୍ତିକ ଜେସି ମହମ୍ମଦ ସନ୍ତାସବାଦୀ ଗୋଷ୍ଠୀର କର୍ମୀମାନେ ସେହି ଅଞ୍ଚଳରେ ଲୁଚି ରହିଥିବା ପୁଲିସ୍ ପକ୍ଷରୁ ସନ୍ଦେହ କରାଯାଉଛି। ସେମାନେ ହୀରାନଗର ଅଞ୍ଚଳର ଆନ୍ତର୍ଜାତିକ ସୀମାରେଖା ଅତିକ୍ରମ କରି ଭାରତ ମଧ୍ୟକୁ ଅନୁପ୍ରବେଶ କରିଥିବା ସୂଚନା ଆଧାରରେ ଅପରେସନକୁ ତ୍ୱରାନ୍ୱିତ କରାଯାଇଛି। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ସଂଘର୍ଷରେ ପ୍ରାଣ ହରାଇଥିବା ପୁଲିସ୍ କର୍ମଚାରୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଆବେଦନକାରୀମାନେ ଆସନ୍ତା ଏପ୍ରିଲ୍ 1ରୁ ନ୍ୟାସନାଲ୍ ଆୱାର୍ଡ ପୋର୍ଟାଲ୍ ଜରିଆରେ ଆବେଦନ କରିପାରିବେ। ସୂଚନା ଅନୁଯାୟୀ ଚଳିତ ବର୍ଷ ଜୁଲାଇ 31 ସୁଦ୍ଧା 5ରୁ 18 ବର୍ଷ ବୟସ ମଧ୍ୟରେ ଭାରତୀୟ ନାଗରିକ ଥିବା ଶିଶୁମାନେ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ। ସାହସିକତା, କ୍ରୀଡ଼ା, ସମାଜସେବା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ସଫଳତା ପାଇଁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରାଯାଉଛି। ଚଳିତ ବର୍ଷ ଜୁଲାଇ 31 ସୁଦ୍ଧା ଏଥିପାଇଁ ଆବେଦନ କରିବାକୁ ହେବ। ଚିଲିର ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ଫଣ୍ଟ ଆସନ୍ତା ଏପ୍ରିଲ୍ 1ରୁ 5ଦିନିଆ ଭାରତ ଗସ୍ତରେ ଆସିବେ। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ଦଳ ମଧ୍ୟ ଭାରତ ଗସ୍ତ କରିବେ। ଏଥିରେ ମନ୍ତ୍ରୀ, ସାଂସଦ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ବ୍ୟବସାୟିକ ସଂଘ, ଗଣମାଧ୍ୟମ ପ୍ରତିନିଧି ଓ ଭାରତ ଚିଲି ସାଂସ୍କୃତିକ ସଂଘ ସଦସ୍ୟ ପ୍ରମୁଖ ଅଛନ୍ତି। ରାଷ୍ଟ୍ରପତି ଭାବେ ଶ୍ରୀ ଫଣ୍ଟଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ବୋରିକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭାରତ ଚିଲି ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ। ଅତିଥିଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ ଭୋଜନ ଆୟୋଜନ କରିବେ। ଶ୍ରୀ ବୋରିକ୍ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଅତିଥିମାନଙ୍କ ସମ୍ମାନାର୍ଥେ ରାତ୍ରିଭୋଜନ ଆୟୋଜନ କରିବେ। ଭାରତ ଗସ୍ତ ସାରି ଚିଲି ଫେରିବା ପୂର୍ବରୁ ରାଷ୍ଟ୍ରପତି ବୋରିକ୍ ଆଗ୍ରା, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଗସ୍ତ କରିବେ। ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟ୍ ଖେଳାଳି ଷ୍ଟିଭ୍ ଓ୍ୱଙ୍କୁ ଅଷ୍ଟ୍ରେଲିଆ ସରକାର ଅଷ୍ଟ୍ରେଲିଆ ଭାରତ ସମ୍ପର୍କ ନିର୍ଦ୍ଦେଶାବଳୀ ବୋର୍ଡ ନିମନ୍ତେ ନିଯୁକ୍ତି ଦେଇଛନ୍ତି। ଅଷ୍ଟ୍ରେଲିଆ ସରକାରଙ୍କ ଦ୍ୱାରା 2023 ମସିହାରେ ଅଷ୍ଟ୍ରେଲିଆ ଭାରତ ସମ୍ପର୍କ କେନ୍ଦ୍ରର ଜାତୀୟ ପ୍ଲାଟଫର୍ମ ସ୍ଥାପନ କରାଯାଇଥିଲା। ବିମ୍ଷ୍ଟେକ୍ ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତା 3 ତାରିଖରୁ ବ୍ୟାଙ୍କକ୍ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ସମାଜବାଦୀ ପାର୍ଟି ସାଂସଦଙ୍କ ମନ୍ତବ୍ୟ ନେଇ ହୋହାଲ୍ଲା ଜାରି ରହିବାରୁ ରାଜ୍ୟସଭା ମଧ୍ୟାହ୍ନ ପର୍ଯ୍ୟନ୍ତ ମୁଲତବୀ। ପାକିସ୍ତାନରେ ସଂଖ୍ୟାଲଘୁଙ୍କ ପ୍ରତି ହେଉଥିବା ଆଚରଣକୁ ଅନୁଧ୍ୟାନ କରାଯିବା ସହ ଆନ୍ତର୍ଜାତିକ ସ୍ତରରେ ଏହାକୁ ଭାରତ ଉପସ୍ଥାପନ କରିବ କହିଲେ ବୈଦେଶିକ ମନ୍ତ୍ରୀ ମ୍ୟାମାରରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ, ତୀବ୍ରତା 7.7 ରେକର୍ଡ ଏବଂ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଏପ୍ରିଲ୍ 1ରୁ ଆରମ୍ଭ ହେବ ଆବେଦନ। ସମ୍ବାଦ ଶେଷ ହେଲା।